ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉତ୍ତରାଖଣ୍ଡକୁ ବର୍ଷ ତମାମ ପର୍ଯ୍ୟଟନସ୍ଥଳୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଭାରତ ଏବେ ହାର୍ଡୱେୟାର ଉତ୍ପାଦନ କ୍ଷେତ୍ରରେ ଦ୍ରୁତଗତିରେ ଅଗ୍ରଗତି କରୁଛି, କହିଲେ କେନ୍ଦ୍ର ଆଇଟି ମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ବ୍ରିଟେନ୍ ଗସ୍ତ ସମୟରେ ସୁରକ୍ଷା ଲଙ୍ଘନକୁ ନିନ୍ଦା କଲା ଭାରତ। ଆସନ୍ତା 20 ତାରିଖରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ପାରା ପ୍ରତିଯୋଗିତା ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ପଞ୍ଜାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡକୁ ବର୍ଷ ତମାମ ପର୍ଯ୍ୟଟନସ୍ଥଳୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉତ୍ତରକାଶୀର ହର୍ସିଲ୍ଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି ରାଜ୍ୟ ପାଇଁ ଶୀତକାଳୀନ ପର୍ଯ୍ୟଟନର ଗୁରୁତ୍ୱ ଉପରେ କହିଛନ୍ତି। ସେ କହିଛନ୍ତି ଉତ୍ତରାଖଣ୍ଡରେ ଏବେ ସବୁ ଋତୁରେ ପର୍ଯ୍ୟଟନର ବିକାଶ ହେବ, କୌଣସି ଋତୁ ଆଉ ଅଫ୍ସିଜିନ୍ ହେବ ନାହିଁ।
ଉତ୍ତରାଖଣ୍ଡ ସରକାର 12 ମାସୀ ପର୍ଯ୍ୟଟନ କା ବିଜନ 365 ଦିନ କେ ପର୍ଯ୍ୟଟନ କା ବିଜନ ଲୋକଙ୍କ କୁ ଦିବ୍ୟ ଅନୁଭୂତିଓ ସେ ଯୋଡ଼ନେ କା ଅବସର ଦେଗା। ଇସେ ଯହାଁ ସାଲ ଭର ଉପଲବ୍ଧ ରହନେ ବାଲେ ରୋଜଗାର କେ ଅବସର ବିକଶିତ ହୋଗେ। ଇସକା ବଡ଼ା ଫାଇଦା ଉତ୍ତରାଖଣ୍ଡ କେ ସ୍ଥାନୀୟ ଲୋକଙ୍କ କୁ ହୋଗା, ଯହାଁ କେ ୟୁବାଓଁ କୁ ହୋଗା।
ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ଦଶନ୍ଧି ଉତ୍ତରାଖଣ୍ଡ ପାଇଁ ପ୍ରଗତିର ନୂତନ ମାର୍ଗ ଉନ୍ମୁକ୍ତ କରିଛି। କେବଳ ଶୀତଦିନେ ହୋମ୍ ଷ୍ଟେ ଓ ହୋଟେଲ ଯୋଗୁଁ ସୃଷ୍ଟି ହେଉଥିବା ଆର୍ଥିକ ଅସନ୍ତୁଳନ ଉପରେ ଆଲୋକପାତ କରି ସେ କହିଛନ୍ତି ଏହି ଋତୁରେ ଉତ୍ତରାଖଣ୍ଡର ବାସ୍ତବ ସୌନ୍ଦର୍ଯ୍ୟ ପ୍ରକାଶ ପାଇଛି। ବର୍ଷକୁ 365 ଦିନ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟକମାନଙ୍କୁ ଉତ୍ତରାଖଣ୍ଡର ଦିବ୍ୟ ଆକର୍ଷଣ ଅନୁଭବ କରିବା ଏବଂ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ 4 ଧାମ ସଡ଼କ ପ୍ରକଳ୍ପ, ରେଳ ସମ୍ପ୍ରସାରଣ, ବିମାନ ଯୋଗାଯୋଗ ଏବଂ ରୋପ୍ୱେ ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ବିକଶିତ କରିବ ଏବଂ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଯାତ୍ରାକୁ ସହଜ କରିବ।
ଉତ୍ତରାଖଣ୍ଡକୁ ବିକଶିତ ରାଜ୍ୟ ବନାନେ କେ ଲିଏ ହମାରି ଡବଲ ଇଞ୍ଜିନ ସରକାର ମିଲକର କାମ କର ରହି। 4 ଧାମ, ଅଲ ବେଦର ରୋଡ, ଆଧୁନିକ ଏକ୍ସପ୍ରେସ ୱେ, ରାଜ୍ୟ ମେ ରେଲୱେ, ବିମାନ ଓର ହେଲିକପ୍ଟର ସେବାଓଁ କା ବିସ୍ତାର 10 ବର୍ଷୋ ମେ ଉତ୍ତରାଖଣ୍ଡ ମେ ତେଜି ସେ ବିକାଶ ହୁଆ ହେ।
ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଡେଷ୍ଟିନେସନ ୱେଡିଂ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଙ୍ଗାଦେବୀଙ୍କ ଶୀତକାଳୀନ ବାସସ୍ଥଳୀ ମୁଖବା ଗ୍ରାମରେ ଏକ ସ୍ୱତନ୍ତ୍ର ପୂଜା କରିଥିଲେ। ସ୍ଥାନୀୟ ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଲୋକବାଦ୍ୟ ସହ ଭବ୍ୟ ସ୍ୱାଗତ କରିଥିଲେ। ପରେ ଶ୍ରୀ ମୋଦି ଟ୍ରେକିଂ ଏବଂ ବାଇକିଂ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ
ୱିଣ୍ଟର ଟୁରିଜମ୍ ମେ ଯହାଁ ଲୋକଙ୍କୁ ଟ୍ରେକିଂ, ସ୍କିଇଂ ଜୈସି ଆକ୍ଟିଭିଟିଜ କା ରୋମାଞ୍ଚ ସଚମୁଚ ମେ ରୋମାଞ୍ଚିତ କର ଦେଗା। ଧାର୍ମିକ ୟାତ୍ରା କେ ଲିଏ ବି ଉତ୍ତରାଖଣ୍ଡ ମେ ସର୍ଦିଓ କା ସମୟ ବେହଦ ଖାସ ହୋତା ହେ। କଇ ତୀର୍ଥ ସ୍ଥଳ ପର ଇସି ସମୟ ବିଶେଷ ଅନୁଷ୍ଠାନ ବି ହୋତେ ହେ। ଇସଲିଏ ଉତ୍ତରାଖଣ୍ଡ ସରକାର କା 12 ମାସୀ ପର୍ଯ୍ୟଟନ କା ବିଜନ ଲୋକଙ୍କ କୁ ଦିବ୍ୟ ଅନୁଭୂତିଓ ସେ ଯୋଡ଼ନେ କା ଅବସର ଦେଗା।
ଭାରତ ଦୀର୍ଘଦିନ ଧରି ସଫ୍ଟୱେୟାର ବିକାଶରେ ବିଶ୍ୱସ୍ତରରେ ଅଗ୍ରଣୀ ଥିବାବେଳେ ଏବେ ହାର୍ଡୱେୟାର ଉତ୍ପାଦନ କ୍ଷେତ୍ରରେ ଦ୍ରୁତଗତିରେ ଅଗ୍ରଗତି କରୁଛି। ଦେଶରେ 5ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣାଧୀନ ଥିବାରୁ ଭାରତ ବିଶ୍ୱ ଇଲେକ୍ଟ୍ରୋନିକ୍ସ ମାନଚିତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି। ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏକ ଜାତୀୟ ଦୈନିକ ସମ୍ଭାଦପତ୍ରରେ ଗୋଟିଏ ଲେଖାରେ କହିଛନ୍ତି ଚଳିତ ବର୍ଷ ଭାରତରେ ପ୍ରଥମ ସ୍ୱଦେଶ ନିର୍ମିତ ସେମିକଣ୍ଡକ୍ଟର ଚିପ୍ ଉନ୍ମୋଚନ ସହିତ ଦେଶ ଖୁବ୍ ଶୀଘ୍ର ଏକ ମାଇଲ୍ ଖୁଣ୍ଟ ହାସଲ କରିବ। ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦେଶର ସଫଳତା ଉପରେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କେବଳ ପରୀକ୍ଷାଗାରରେ ସୀମିତ ହୋଇନାହିଁ, ବରଂ ଏହା ଦେଶର ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଦେଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ବୃହତ ଭାଷା ମଡେଲ ଏବଂ ସମସ୍ୟା ଆଧାରିତ କୃତ୍ରିମ ବୁଦ୍ଧିମତା ସମାଧାନ ଓ ନିଜସ୍ୱ ମୌଳିକ ମଡେଲ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସେ କହିଛନ୍ତି ଡିଜିଟାଲ ଭବିଷ୍ୟତ ଗଠନ ଦିଗରେ ଡିଜିଟାଲ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ବ୍ରିଟେନ୍ ଗସ୍ତ ସମୟରେ ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କ ସୁରକ୍ଷା ଲଙ୍ଘନକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହା ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କ ଏକ ଛୋଟ ଗୋଷ୍ଠୀର କାର୍ଯ୍ୟକଳାପ ବୋଲି କହିଛି। ଭାରତ ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ଏଭଳି ତତ୍ତ୍ୱଗୁଡ଼ିକୁ ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାର କରୁଥିବା କହିଛି। ଏପରିସ୍ଥଳେ ଆୟୋଜକ ସରକାର ସେମାନଙ୍କ କୂଟନୈତିକ ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜି ଦିନିକିଆ ମୁମ୍ବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ଉପରାଷ୍ଟ୍ରପତି ମୁମ୍ବାଇର ରୟାଲ ଅପେରା ହାଉସ୍ରେ ମୁରଲୀ ଦେଓରା ସ୍କୃତି ସମ୍ଭାଷଣ କାର୍ଯ୍ୟକ୍ରମର ଉଦ୍ଘାଟନୀ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ଅମିତ ଯାଦବ କହିଛନ୍ତି, ସରକାରୀ ସେବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା। ଆଜି ନୂଆଦିଲ୍ଲୀରେ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ କର୍ମଯୋଗୀ ଜନସେବା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ମୁକ୍ତ ଆଲୋଚନା, ଦଳଗତ କାର୍ଯ୍ୟ ଏବଂ ବ୍ୟବହାରିକ ସମସ୍ୟାର ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ 4 ଅଧିବେଶନ ରହିଛି। ସଚିବ କହିଛନ୍ତି, ସରକାରୀ ଅଧିକାରୀମାନଙ୍କୁ ସେମାନଙ୍କ ମୌଳିକ କାର୍ଯ୍ୟଧାରା ସ୍ମରଣ କରାଇବା ସହ କିଭଳି ସକ୍ରିୟ ଭାବେ ନାଗରିକମାନଙ୍କ ସମସ୍ୟାର ସମାଧାନ କରିପାରିବେ ତାହା ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯିବ। ରାଜସ୍ଥାନର ସିରୋହି ଜିଲ୍ଲାର ଆବୁରୋଡ୍ ସଦର ଥାନା ଅଞ୍ଚଳର 27 ଜାତୀୟ ରାଜପଥ କିର୍ଭାଲି ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 6 ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଅହମ୍ମଦାବାଦରୁ ଜାଲୋର ଅଭିମୁଖେ ଯାଉଥିବା ଏକ କାର୍ ରାତି ପ୍ରାୟ 3 ସମୟରେ ଏକ ଟ୍ରେଲର ସହ ଧକ୍କା ହୋଇଥିଲା, ଫଳରେ ଘଟଣାସ୍ଥଳରେ 4 ମୃତ୍ୟୁ ଘଟିଥିଲା। ଅନ୍ୟ 3 ଗୁରୁତର ଆହତଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ 2 ମୃତ୍ୟୁ ହୋଇଥିଲା। ସେହିପରି ପଞ୍ଜାବର ବଟ୍ଲାଠାରେ ବିଳମ୍ବିତ ରାତିରେ 2 କାର୍ ଓ ଟ୍ରାକ୍ଟର ଟ୍ରଲି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 3 ମୃତ୍ୟୁ ଘଟିବା ସହ 5 ଆହତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଶୁଳ୍କ ବୃଦ୍ଧି ରୋକିବା ପାଇଁ ନେଇଥିବା ପଦକ୍ଷେପ ଗ୍ରହଣୀୟ ନୁହେଁ। କାନାଡ଼ା ଓ ମେକ୍ସିକୋରୁ ଆମେରିକାକୁ ପ୍ରବେଶ କରୁଥିବା ସାମଗ୍ରୀ ଉପରେ ନିର୍ଦ୍ଧାରିତ ସମୟ ଅନୁଯାୟୀ 4 25% ଏବଂ ଚୀନ୍ରୁ ଆମଦାନୀ ଉପରେ 20% ଶୁଳ୍କ ଲାଗୁ ହୋଇଥିଲା। ଶ୍ରୀଲଙ୍କାର ଶକ୍ତି କ୍ଷେତ୍ର ପାଇଁ ସ୍ଥାୟୀ ଦୀର୍ଘମିଆଦୀ ରଣନୀତି ସମ୍ପର୍କରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ଏବଂ ସିଲୋନ ବିଦ୍ୟୁତ୍ ବୋର୍ଡ ମଧ୍ୟରେ ଆଲୋଚନା ହୋଇଛି। ଶକ୍ତି ସଂରକ୍ଷଣ ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ରକ୍ଷଣାବେକ୍ଷଣ ଓ ଦେଶର ଶକ୍ତି କ୍ଷେତ୍ରର ଭବିଷ୍ୟତ ଉପରେ ଆଲୋଚନା ହୋଇଥିଲା। ଖେଲୋ ଇଣ୍ଡିଆ ପାରା ପ୍ରତିଯୋଗିତା 2025 ଆସନ୍ତା 20 ନୂଆଦିଲ୍ଲୀରେ ଆରମ୍ଭ ହେବ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ସେ କହିଛନ୍ତି, ଖେଲୋ ଇଣ୍ଡିଆ ପାରା ପ୍ରତିଯୋଗିତାର ଏହି ଦ୍ୱିତୀୟ ସଂସ୍କରଣରେ 6 ବିଭାଗରେ ପ୍ରାୟ 1,230 ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ାବିତ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା 27 ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ହାଇଦ୍ରାବାଦର ଗାଚିବାଉଲି ଷ୍ଟାଡିୟମରେ ସନ୍ଧ୍ୟା 7:30 ହାଇଦ୍ରାବାଦ ଓ ପଞ୍ଜାବ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ଜାମସେଦପୁର ଏଫ୍ସିକୁ 3-2 ପରାସ୍ତ କରିଛି। ଆଇସିସି ଚମ୍ପିୟନ୍ସ ଟ୍ରଫିରେ ଗତକାଲି ଲାହୋର ଗଧାପି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 50 ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲକୁ ଉନ୍ନୀତ ହୋଇଛି। ଆସନ୍ତା ରବିବାର ଦୁବାଇଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ, ଉତ୍ତରାଖଣ୍ଡକୁ ବର୍ଷ ତମାମ ପର୍ଯ୍ୟଟନସ୍ଥଳୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଭାରତ ଏବେ ହାର୍ଡୱେୟାର ଉତ୍ପାଦନ କ୍ଷେତ୍ରରେ ଦ୍ରୁତଗତିରେ ଅଗ୍ରଗତି କରୁଛି, କହିଲେ କେନ୍ଦ୍ର ଆଇଟି ମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ବ୍ରିଟେନ୍ ଗସ୍ତ ସମୟରେ ସୁରକ୍ଷା ଲଙ୍ଘନକୁ ନିନ୍ଦା କଲା ଭାରତ। ଆସନ୍ତା 20 ନୂଆଦିଲ୍ଲୀରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ପାରା ପ୍ରତିଯୋଗିତା ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ପଞ୍ଜାବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।